ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଆଜ ପବିତ୍ର ରାମନବମୀ। ପୁରାଣ ଅନୁସାରେ ଭଗବାନ ବିଷ୍ଣୁଙ୍କର ସାତ ନମ୍ଘର ଅବତାର ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଚୈତ ନବରାତ୍ର ଶେଷ ଦିନେ ନବମୀ ତିଥି ପୂର୍ଥିନ ଜନ୍ମ ନେଇଥିଲେ। ସତ୍ୟ, ନ୍ୟାୟ, ଦୟା, କ୍ଷମା, ସଂଯମ ଆର୍ ତ୍ୟାଗର ଅବତାର ପ୍ରଭୁ ଶ୍ରୀରାମଙ୍କର ଜନ୍ମଦିନକେ ହଜାର ହଜାର ବଛର ହେଲା ରାମନବମୀ ଭାବେ ପାଳନ କରାଯାଉଛି। ରାମନବମୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଉର୍ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ରାଷ୍ଟ୍ରପତି ତାଙ୍କର ବାର୍ତ୍ତାଥି କହିଛନ୍ ଯେ ପ୍ରଭୁ ଶ୍ରୀରାମ ଆମକୁ ମାନଙ୍କୁ ସତ୍ ଆର୍ ଠିକ୍ ବାଟ ଦେଖାସନ୍। ପ୍ରଭୁ ଶ୍ରୀରାମ ନିଃସ୍ୱାର୍ଥ ସେବା, ବନ୍ଧୁଭାବ ଆର୍ ପ୍ରତିବଦ୍ଧତାର ଶ୍ରେଷ୍ଠ ମାନକ ରଖିଛନ୍। ପ୍ରଭୁ ଶ୍ରୀରାମଙ୍କର ମୂଲ୍ୟବୋଧ ନିଜର ଜୀବନ୍ତି ଉତ୍ତରେଇକରି ଯେନ୍ତା ଫି ମୁନୁ ସମ୍ମାନର ସାଙ୍ଗେ ଜିଇଁ ପାର୍ବା ଆର୍ ତାର ଜୀବନ ଉନ୍ନତ ହେବା, ସେଥିଲାଗି ସବୁ ଦେଶବାସୀ ସଂକଳ୍ପ କରବାର୍କେ ରାଷ୍ଟ୍ରପତି ଆହ୍ୱାନ ଜଣାଇଛନ୍। ସେନ୍ତା ଉପରାଷ୍ଟ୍ରପତି ଶ୍ରୀ ଧନକଡ଼ ଗୋଟେ ସଶକ୍ତ ଆର୍ ସମୃଦ୍ଧ ଭାରତ ଗଢ଼ବାର ଦିଗେ ପ୍ରଭୁ ଶ୍ରୀରାମଙ୍କର ଆଦର୍ଶ ଆମକୁ ବାଟ ଦେଖୁ ବୋଲି ତାଙ୍କର ଶୁଭେଚ୍ଛା ବାର୍ତ୍ତାଥି କହିଛନ୍। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଆଇଏମ୍ଏଫ୍ 2024-25 ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ ଜିଡିପି 6.8% ଅଭିବୃଦ୍ଧି ହେବା ବୋଲି ଆକଳନ କରିଛି। ଆଇଏମ୍ଏଫ୍ ଗଲା ଜାନୁଆରୀ ମାସେ 2024-25 ଆର୍ଥିକ ବର୍ଷରେ ଭାରତର ଜିଡିପି 6.5% ହେବା ବୋଲି ଅନୁମାନ କରିଥିବାବେଳେ ଇଥର 30 basis points ବଢ଼େଇକରି ଜିଡିପି ଅଭିବୃଦ୍ଧି ଆକଳନ କରିଛି। ଓଡ଼ିଶାର 53 ଜଙ୍ଗଲ ବଡ଼ଭାରୀ ହିସାବରେ ଜଳୁଛି। ଦେଶେ ଜଙ୍ଗଲଥି ଜୁଏ ଲାଗବାର୍ତ୍ତି ଓଡ଼ିଶା ସବୁନୁ ଆଗେ ଅଛେ ବୋଲି ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ତରଫୁ କୁହାଯାଇଛି। ସୂଚନା ଅନୁସାରେ ଏହାଚିନି ଦେଶର 263 ଜଙ୍ଗଲରେ ଜୁଏ ଲାଗିଥିବାର ବେଳେ ଓଡ଼ିଶାର 50 ଜଙ୍ଗଲ ଜଳୁଛି। ଦେବଗଡ଼, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି ଆର୍ ଗଜପତି ଜିଲ୍ଲାର ଭିନ୍ ଭିନ୍ ଜଙ୍ଗଲଥି ଜୁଏ ଲାଗିଛି। ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ଇ ତଥ୍ୟକେ ଆଧାର କରିକରି ରାଜ୍ୟର ଜଙ୍ଗଲ ବିଭାଗ ଜୁଏ ଲିଭାବାର୍କେ ଚେଷ୍ଟା ଚଳେଇଛି। ଜଙ୍ଗଲଥି ଜୁଏ ଲାଗବାର୍ତ୍ତି ଓଡ଼ିଶାର ତଲ୍କେ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ, ତ୍ରିପୁରା, ମହାରାଷ୍ଟ୍ର ଆର୍ ମିଜୋରାମ ରାଜ୍ୟ ଅଛେ ବୋଲି ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ତଥ୍ୟନୁ ଜଣାପଡ଼ିଛି। ଜବର ଖରାର ଲାଗି ଝାଉ ମାରବାର ଆଶଙ୍କାକେ ଦେଖିକରି ରାଜ୍ୟ ସରକାର ମାର୍ଗଦର୍ଶିକା ଜାରି କରିଛନ୍। ସେ ଅନୁସାରେ ସକାଳର 11 ଉପରବେଳାର 3 ତକ ଖରାତି ବାହାରକେ ନାଇଁ ବାହାରବାର୍କେ ଆଉ ଇ ସମୟାତି ଭୋଟ୍ ଲାଗି ସଭାସମିତି ନାଇଁ କରବାର୍କେ ପରାମର୍ଶ ଦିଆଯାଇଛି। ସେନ୍ତା ଖରାତି ପାର୍କିଂ ହୋଇଥିବା କାର୍ ଭିତରେ ଛୋଟ ଛୁଆ ଆର୍ ଗୃହପାଳିତ ପଶୁପକ୍ଷୀମାନଙ୍କୁ ନାଇଁ ଛାଡ଼ବାର୍କେ କୁହାଯାଇଛି। ଖରାତି ବାହାରକେ ବାହାରିଲା ବେଳେ ସୂତି କପଡ଼ା ପିନ୍ଧିବାର ସହିତ ଉଦା କପଡ଼ା, ଟୁପି ଆର୍ ଛତା ବ୍ୟବହାର କରବାର୍କେ ଆର୍ ଖୋପ୍ଟେ ତୁରେନ୍, କୁଶେର ପନା, ଲେମ୍ବୁ ପାଏନ୍, ଦହି ପାଏନ୍ ପିଇବାର୍କେ ପରାମର୍ଶ ଦିଆଯାଇଛି। ଇ ସମୟାତି ଶ୍ରମିକମାନଙ୍କୁ ବାହାରେ କାମ କରବାର୍କେ ବାରଣ କରାଯାଇଛି। ଦୁର୍ବଳ ଲାଗିଲେ, ମୁଡ୍ କିନ୍ଦ୍ରାଲେ କି ଦୁଃଖାଲେ, ବାନ୍ତି ଲାଗିଲେ କି ସାଂସ ନେବାର୍ତ୍ତି ଅସୁବିଧା ଲାଗିଲେ ତୁର୍ତ୍ତି ଡାକ୍ତରଙ୍କର ପରାମର୍ଶ ନେବାର୍କେ କୁହାଯାଇଛି। ସମ୍ବଲପୁର ଜିଲ୍ଲାପାଳ ଅଗ୍ରୱାଲ ଅକ୍ଷୟ ସୁନୀଲ ରେଡ଼ାଖୋଲ ଆର୍ ଜୁଜୁମୁରାର ଷ୍ଟ୍ରଙ୍ଗରୁମ୍ ଆର୍ ମତଦାନ କେନ୍ଦ୍ରମାନ ବୁଲିକରି ଦେଖିଛନ୍। ଗଲାକାଲି ଜିଲ୍ଲାପାଳ ରେଡ଼ାଖୋଲର ଭୀମଭୋଇ କଲେଜ, ରେଡ଼ାଖୋଲ ବ୍ଲକର ତ୍ରିବଣପୁର ରାହାଣ ଆର୍ କୁସାପାଲି ଆଉ ଜୁଜୁମୁରା ବ୍ଲକର ଭବାନୀପାଲି, କନ୍ସର ଆର୍ ଅମଲିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ବୁଲି ଦେଖିକରି ସେନେ ମତଦାନ କେନ୍ଦ୍ର ପୁଲିଂ ବୁଥ୍ କରବାର୍କେ ନିଆଯାଇଥିବା ପଦକ୍ଷେପ ବାବଦେ ବୁଝାସୁଝା କରିଥିଲେ। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟ୍ର ବୈଦ୍ୟୁତିକ ଆଉ ଅଭିବୈଦ୍ୟୁତିକ ବୈଷୟିକ ବିଦ୍ୟା ବିଭାଗର ବଛିର୍କିଆ ବୈଷୟିକ ବିଜ୍ଞାନ ଉତ୍ସବ ସ୍ପେକ୍ଟ୍ରମ 2024 ଗଲାକାଲି ହୋଇଯାଇଛି। କୁଲପତି ପ୍ରଫେସର ବଂଶୀଧର ମାଝୀଙ୍କର ଉପସ୍ଥିତି ହୋଇଥିବାର ଉତ୍ସବଟି ଗବେଷଣାତ୍ମକ ସନ୍ଦର୍ଭର ସଂକଳନ ସ୍କରଣିକା ସ୍ପେକ୍ଟ୍ରମ କନେକ୍ଟର 2 ଭାଗକେ ଉନ୍ମୋଚନ କରାଯାଇଥିଲା। ସାଧାରଣ ନିର୍ବାଚନ ଲାଗି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ତରଫ ପୁଲିଂ ଆଉ ପ୍ରିଜାଇଡିଂ ଅଫିସରମାନଙ୍କୁ 2 କ୍ଷେପେ ପ୍ରଶିକ୍ଷଣ ଦିଆଯାଇଛି। ରାଉରକେଲାର ମ୍ୟୁନିସିପାଲ କଲେଜର ଗଲାକାଲି ରାଉରକେଲା, ବୀରମିତ୍ରପୁର ଆଉ ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀର ପୁଲିଂ ଅଧିକାରୀମାନଙ୍କୁ ଇଭିଏମ୍ ଆଉ ଭିଭିପାଟ ବ୍ୟବହାର ଆର୍ ଭୋଟ୍ ବେଳେ ପୁଲିଂ ଅଫିସରମାନଙ୍କର କାମ ବାବଦେ ତାଲିମ ଦିଆଯାଇଥିଲା। ଜବର ଖରା ହୋଇଥିବାରୁ ନୂଆପଡ଼ା ଜିଲ୍ଲାର ସ୍କୁଲ୍ଟି 1-12 କ୍ଲାସ ତକ ପାଠପଢ଼ା ସମୟ ବଦଳାଯାଇଛି। ଜିଲ୍ଲାପାଳଙ୍କ ତରଫ ଜାରି ବିଜ୍ଞପ୍ତି ଅନୁସାରେ ଜିଲ୍ଲାର ସବୁ ସରକାରୀ ଘରୋଇ ସ୍କୁଲ୍ମାନ ସକାଳର 6:30-9 ତକ ଚଲ୍ବା। 8:30 ଛୁଆକୁ ମଧ୍ୟାହ୍ନ ଭୋଜନ ଦିଆଯିବା। ରାଇଜେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଜବର ଖରା ସାଙ୍ଗେ ଗୁଲଗୁଲି ଲାଗି ଲୁକେ ଡହଲ ବିକଲ ହେଉଛନ୍। ଆଇବା 4 ତକ ରାଇଜେ ଏନ୍ତା ଖରାର ତାତି ଜାରି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ଏଛେନ୍ ରାଜ୍ୟକେ ଉତ୍ତର ପଶ୍ଚିମ ଦିଗ ଆର୍ ପଶ୍ଚିମ ଦିଗୁ ଶୁଖା ପବନ ବୋହୁଛି। ଇତାର ପ୍ରଭାବତି ଆଇବା 3 ଭିତରେ ଦିନର ତାପମାତ୍ରା 2-4 degrees ତକ ବଢ଼ବାର ସମ୍ଭାବନା ରହିଛି। ଖାସକରି ଆଇବା କାଏଲ ଆର୍ ଶୁକ୍ରବାର ଦିନ ଖରା ଜବର ହେବା ଆଉ କେତେଟା ଜିଲ୍ଲାର ତାତି 43-45 degrees ତକ ରହିପାରେ ବୋଲି ସେ କହିଛନ୍ତି। এছিনির আঞ্চলিক খবর ইনু শেষ হল আর বেলার আঞ্চলিক খবর শুনিপারে রাতের ৭:০২ থি জুহার।